ନମସ୍କାର, ମୁଁ ମନୋରମା ମହାନ୍ତି, IIMD ଭୁବନେଶ୍ୱରରୁ ପୁରା ଓଡ଼ିଶା ରାଜ୍ୟରେ ୱେଦର ବ୍ରିଫିଂ କରୁଛି। ଯଦି ଦେଖିବା ଗତ 24 ଘଣ୍ଟାରେ ମିନିମମ୍ ନ୍ୟୁନତମ ତାପମାତ୍ରା ଯେଉଁ ରେକର୍ଡ଼ କରାଯାଇଛି, ସବୁଠୁ କମ୍ ତାପମାତ୍ରା ରେକର୍ଡ଼ କରାଯାଇଛି ଦାରିଙ୍ଗବାଡ଼ିଠାରେ 15 ଡିଗ୍ରୀ ସେଲସିୟସ୍, କୋରାପୁଟରେ 15.4 ଡିଗ୍ରୀ ସେଲସିୟସ୍। ଇଭିନ୍ ଆମର ଯଦି ଦେଖିବା ଡିପାର୍ଚର୍ ଯଦି ଦେଖିବା ଗତ 24 ଘଣ୍ଟାରେ ଆମର 2-3 ଡିଗ୍ରୀ ଟେମ୍ପରେଚର୍ ଫଲ୍ ହେଇଛି, କମିଛି ଗତ 24 ଘଣ୍ଟାରେ। ଆଉ ମୋଷ୍ଟଲି ଆମର ନର୍ଥ ଓଡ଼ିଶା ମାନେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ନର୍ମାଲ୍ ରହିଛି, ଆଉ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଆପ୍ରିସିଏବୁଲ୍ ଏବଭ୍ ନର୍ମାଲ୍ର ଆପ୍ରିସିଏବୁଲ୍ ଏବଭ୍ ନର୍ମାଲ୍ ରହିଛି। ବର୍ତ୍ତମାନ କିଛି ସେମିତି କିଛି ବିଶେଷ ପାଣିପାଗର ସ୍ଥିତି ନାହିଁ, ସେଥିପାଇଁ ଆଗାମୀ 7 ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ, ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ସେଥିପାଇଁ ୱାର୍ଣ୍ଣିଂ ବି ହେଭି ରେନ୍ଫଲ୍ ୱାର୍ଣ୍ଣିଂ ବି କିଛି ନାହିଁ। ଆଉ ତାପମାତ୍ରା ଯଦି ଆଗାମୀ 5 ଦିନ ପାଇଁ ଦେଖିବା, ନ୍ୟୁନତମ ତାପମାତ୍ରା କିମ୍ବା ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ, କିନ୍ତୁ 1 ଡିଗ୍ରୀ କିମ୍ବା 2 ଡିଗ୍ରୀ ଫଲ୍ ହେବାର କମିବାର ସମ୍ଭାବନା ରହିଛି। ଧନ୍ୟବାଦ।